ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ବିଧାନସଭାର ମୌସୁମୀ ଅଧିବେଶନରେ ଦ୍ରବ୍ୟ ଓ ସେବାକର ସଂସ୍କାର ସମ୍ପର୍କରେ ଜାରି ରହିଛି ଆଲୋଚନା। କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ ହୋଇନାହିଁ, ଗୃହରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ଆୟୁର୍ବେଦ ଦିବସ। ରାଇରଙ୍ଗପୁରଠାରେ ନୂତନ ଆୟୁର୍ବେଦ କଲେଜ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ପୁରୀ ଶ୍ରୀମନ୍ଦିର ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ଏବଂ ବିଶିଷ୍ଟ ଅଭିନେତା ମୋହନଲାଲ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ଲାଭ କଲା ପୁଷ୍କରା। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। ସନ୍ଧ୍ୟା 5:20ରେ ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବିଭାଗ ସମ୍ପର୍କୀୟ କାଗଜପତ୍ର ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2022-23 ବର୍ଷ ପାଇଁ ସୂଚନା କମିଶନଙ୍କ ରିପୋର୍ଟ, ଉଠା ଜଳସେଚନ ନିଗମର ବାର୍ଷିକ ରିପୋର୍ଟ, ଜଳଭଣ୍ଡାରର ସୁରକ୍ଷା ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଗୃହରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂସ୍କାର ସମ୍ପର୍କରେ ଆଲୋଚନା ଜାରି ରହିଛି। କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ରଦ୍ଦ କରାଯାଇ ନାହିଁ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏଥିପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଓ ସୁପାରିଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ମୋଟ 277,36,00,000 ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 27 ଓଡ଼ିଶା ଗସ୍ତରେ ଆସିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ସେ ଝାରସୁଗୁଡ଼ାରେ ଏକ ସଭାରେ ଯୋଗଦେଇ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ଆଜି ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଏକ ନୂତନ ଆୟୁର୍ବେଦ କଲେଜ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଆୟୁଷ ମିଶନ ଅଧୀନରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ 3 ସମନ୍ୱିତ ଆୟୁଷ ହସ୍କିଟାଲ ନିର୍ମାଣ କରାଯାଉଛି। ଆଗାମୀ ଦିନରେ ରୋଗୀମାନଙ୍କୁ ଉଚ୍ଚମାନର ସେବା ଉପଲବ୍ଧ କରାଇବା ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁର୍ବେଦ ହେଉଛି ସାରା ବିଶ୍ୱକୁ ଭାରତର ଏକ ଅମୂଲ୍ୟ ଅବଦାନ। ଆୟୁର୍ବେଦ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ, ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣର ପ୍ରତିଫଳନ ବୋଲି ଶ୍ରୀ ମାଝୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଆଜି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧିକୃତ 11 କମିଟି ଗଠନ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରତ୍ନଭଣ୍ଡାର ତଦାରଖ କମିଟିର 2 ସଦସ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଗଜପତି ମହାରାଜାଙ୍କ ପ୍ରତିନିଧି ପ୍ରମୁଖ ଏହି କମିଟିରେ ସାମିଲ ଥିଲେ। ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତର ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ସକାଳ 10:55ରେ ବାହାର ରତ୍ନଭଣ୍ଡାରର ତାଲା ଖୋଲିଥିଲା ଏବଂ ପ୍ରଥମେ ଭିତର ରତ୍ନଭଣ୍ଡାରର ତାଲା ଖୋଲିବା ପରେ ପୁରା ଷ୍ଟ୍ରଙ୍ଗରୁମ୍ ଯୋଉ ହେଇଥିଲା ଖଟ ସେଜ ଘର ଭିତର ରତ୍ନଭଣ୍ଡାର ପାଇଁ ଯୋଉ ଅସ୍ଥାୟୀ ରତ୍ନଭଣ୍ଡାର ହେଇଥିଲା ସେଇଠୁ ଆଲମିରା ଗୁଡ଼ିକ ଯୋଉ ଆଲମିରାରେ ଗତ 18 ଜୁଲାଇ 2024 ଅଳଙ୍କାର ଆଦି ଏବଂ ଅନ୍ୟାନ୍ୟ ଜିନିଷ ସବୁ ସାମଗ୍ରୀ ଗୁଡ଼ିକ ରଖାଯାଇଥିଲା ସେଇ ଅଳଙ୍କାର ଆଦି ରଖାଯାଇଥିବା ଷ୍ଟୋରୱେଲ୍ ଗୁଡ଼ିକୁ 6 ଷ୍ଟୋରୱେଲ୍ ତାକୁ ଭିତର ରତ୍ନଭଣ୍ଡାରକୁ ନିଆଯାଇଥିଲା।
ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଶ୍ରଦ୍ଧାଳୁମାନଙ୍କ ଦର୍ଶନ ସ୍ୱାଭାବିକ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର 2023 ପ୍ରଦାନ କରିଛନ୍ତି। ବିଶିଷ୍ଟ ଅଭିନେତା ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଏବଂ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ମିଳିଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କୁ ପୁରସ୍କୃତ କରାଯାଇଛି। ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଛି।
सर्वश्रेष्ठ ओडिया फिल्म के तौर पर राष्ट्रीय पुरस्कार जाता है फिल्म पुष्करा को।
बता
मंच पर। ये फिल्म लेखक शंकर त्रिपाठी के ओडिया उपन्यास नादबिंदु पर आधारित है, जिसे आलोचकों और फिल्म प्रेमियों दोनों।
केन्द्र शिक्षा मंत्री धर्मेन्द्र प्रधान राज्य आईन मंत्री पृथ्वीराज हरिचंदन को पत्र लिखि पूरी श्रीमंदिर परिसरे थिबा पंडा निजोग संस्कृत विद्यालय संपूर्ण परिचालना दायित्व राज्य सरकार विद्यालय और गणशिक्षा विभाग को देबापाई अनुरोध करिसेंति। श्रीमंदिर परिसरे थिबा एहि विद्यालय एक प्राचीन अनुष्ठान एवं सांस्कृतिक ऐतिहासिक दृष्टि एहा विशेष गुरुत्व बहन करुछि बोली केन्द्रमंत्री श्री प्रधान पत्र उल्लेख करिसेंति। सेवा एवं सुशासन अर्थात जनसेवा और सुशासन मंत्र द्वारा परिचालित हो प्रधानमंत्री नरेन्द्र मोदी नेतृत्व में सरकार परिवर्तन एवं प्रगति आणवाई निरंतर उद्यम करिआसुछन्ते। आमर स्वतंत्र धारावाहिक सेवा पर्व आसन्तु जानिबा केन्द्र सरकार प्रधानमंत्री कौशल विकास योजना किभली भारतर युवक सशक्त करिछि।
प्रधानमंत्री नरेन्द्र मोदी नेतृत्व में गत 11 वर्ष से देशर लक्ष लक्ष युवक सशक्त कर सफल योजना रूपायन कर प्रधानमंत्री कौशल विकास योजना अन्यतम। 2015 मसीहा जुलाई मस 15 तारीख में योजनार शुभारंभ कर वर्तमान यह सफलतार दशंधि अतिक्रम कर सारी। योजना मध्यम देशर 1,63,00,000 युवक चलित वर्ष जुलाई मस सुधा प्रशिक्षित होती जो 45% महिला सामिल अच्छा। योजनार चतुर्थ पर्याय प्रशिक्षण कार्यक्रम आरंभ होईछि जहां आसंता वर्ष पर्यंत चलिबो। योजना अधीन प्रशिक्षित युवा माने केवल निजर पसंद योग्य भविष्य बाछुनांति बरंग निजर व्यवसाय आरंभ करि स्वावलंबी होईछन्ति।
राज्य उच्च माध्यमिक शिक्षा निर्देशालय आनुकूल्य भुवनेश्वर कृषि भवनठारे 102 नूतन उन्नीत उच्च माध्यमिक विद्यालय अध्यक्ष एवं 17 जिल्लार अतिरिक्त शिक्षा अधिकारी दिग्दर्शन कार्यक्रम आयोजित होइछि। छात्रछात्रीमानंकु रोजगारक्षम एवं आत्मनियुक्त करिबा जातीय शिक्षानीति 2020 आधार रे शिक्षादान संक्रांत अतिथिमाने मतव्यक्त करिछन्ति। कटक बाबा धवलेश्वर पीठ से पंचुक व्रत पालन नीति निर्घंट होने अनुष्ठित प्रस्तुति बैठक जमापड़ बाबा धवलेश्वर पीठ से आसंता नवेम्बर मस 3 बड़ओसा पालन हो। सेवापक्ष पालन अवसर में राज्य दक्षता विकास और वैषयिक शिक्षा विभाग और जिला स्वास्थ्य समितर मिलित आनुकूल्य भद्रक सुस्थ नारी सशक्त परिवार अभियान सचेतनता कार्यक्रम अनुष्ठित। आत्मनिर्भर भारत संकल्प अभियान जिलास्तरीय कर्मशाला कलाहांडी जिला भवानीपाटणास्थित टाउनहल अनुष्ठित। कलाहांडी जिला प्रशासन और भवानीपाटणा पौरपालिका मिलित आनुकूल्य स्वच्छता ही सेवा पक्ष 2025 आरंभ हो। अवसर में चारा रोपण सह सफेई कार्य कर। जातीय पुरस्कार प्राप्त चलचित्र चलो जीते हैं पुनर्बार मुक्तिलाभ कर। प्रधानमंत्री नरेन्द्र मोदी शैशव आधारित एक चलचित्र स्वामी विवेकानंद दर्शन प्रदर्शित हो। निस्वार्थपरता सहानुभूति और राष्ट्रप्रति कर्तव्यर कालजयी मूल्यबोध को चलचित्र माध्यम आगामी पीढ़ी मध्य सुदृढ़ करहब विश्वास कर। चलचित्र देखापर जड़े दर्शक प्रतिक्रिय आकाशवाणी को कहते
मो ना अस्मिता आयुष्मान मु स्टैंडर्ड 8 रो छात्र। चलो जीते हैं चलचित्री प्रधानमंत्री नरेन्द्र मोदी पिलादिन घटना को लेकिन गोटे छोट पिला नारूर कहानी को आम देखल जी स्वामी विवेकानंद जीवन में बहुत मानि।
पाणिपाग उत्तर पूर्व बंगोपसागर और पार्श्वर्ती अंचल सृष्ट लघुचापर प्रभाव में राज्यर विभिन्न स्थान में वर्षा जारी रही। आसंता गुरुवार दिन पूर्व केन्द्रीय और संलग्न उत्तर बंगोपसागर में आउ एक लघुचाप क्षेत्र सृष्टि होवार संभावना रही। आसंता 24 घंटा मध्य बिजुली घड़घड़ी वर्षा होवा नहीं प्राय समस्त जिला सतर्क सूचना जारी कर। विधानसभार मौसुमी अधिवेशन में द्रव्य और सेवाकर संस्कार संपर्क जारी रही आलोचना। देशव्यापी आज पालन जातीय आयुर्वेद दिवस रायरंगपुर नूतन आयुर्वेद कॉलेज प्रतिष्ठा मुख्यमंत्री घोषणा एवं विशिष्ट अभिनेता मोहनलाल दादासाहेब फाल्के सम्मान सम्मानित। आंचलिक संवाद आज